आकाशवाणी। संवाद पढ़ुछंती सुभाष चंद्र शतपथी। मुख्य संवाद,
कोलकाताठारे प्राय 18,680 कोटि टंकार विभिन्न विकासमूलक प्रकल्पर उद्घाटन ओ भित्तिप्रस्तर स्थापन कले प्रधानमंत्री।
कहिले वाणिज्य शिल्प तथा निजुक्ति क्षेत्रकु व्यापक करिबारे एहा हेबो गुरुत्वपूर्ण। जाळेणी ग्यास बहन करिथिबा दुईटी भारतीय जहाज अतिक्रम करिछि ईरानर हर्मुज प्रणाली। ଚଳିତ ଆର୍ଥିକ ବର୍ଷ ଏପ୍ରିଲରୁ ଜାନୁଆରୀ ମଧ୍ୟରେ 348 ଆମେରିକୀୟ ଡଲାର ଅତିକ୍ରମ କରିଛି ଦେଶର ସେବା ରପ୍ତାନୀ କ୍ଷେତ୍ର। ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଟାଇଟଲ ହାସଲ ପାଇଁ ଆଉ ଅଳ୍ପ ସମୟ ପରେ ଭାରତ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାଠାରେ ପ୍ରାୟ 18,680 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ପୂର୍ବାଞ୍ଚଳ ବିକାଶକୁ ଏହି ପ୍ରକଳ୍ପଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ସହିତ ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରିବା ଲାଗି ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଲୋକଙ୍କ ଜୀବନ ଧାରଣର ମାନ ଅଧିକ ସହଜ ହେବା ସହିତ ନୂତନ ସୁଯୋଗ ପ୍ରଦାନ କରିବ। ଖଡ଼ଗପୁର ମୋରୋଗ୍ରାମ ଏକ୍ସପ୍ରେସ୍ ୱେ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ। କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ରେଳ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି କୋଲକାତା ଏବଂ ହଳଦିଆ ଭଳି ବନ୍ଦରଗୁଡ଼ିକ ଦୀର୍ଘ ଦିନ ଧରି ପୂର୍ବ ଭାରତରେ ବାଣିଜ୍ୟର ପ୍ରମୁଖ କେନ୍ଦ୍ର ରହିଆସିଛି।
कॉम्प्लेक्स इसका मशीनीकरण हो रहा है, इससे कार्गो ऑपरेशन और तेज होगा, बंदरगाह की क्षमता बढ़ेगी और व्यापार के लिए नई सुविधाएं तैयार होगी। कोलकाता डॉक सिस्टम में बास्कुल ब्रिज का रिनोवेशन भी किया जा रहा है। इन सभी परियोजनाओं से पूर्वी भारत का लॉजिस्टिक सिस्टम और मजबूत होगा।
କୋଲକାତାକୁ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଉଦ୍ଘାଟନ ଓ ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡ଼କ, ରେଳପଥ ଏବଂ ଜଳପଥ ସମ୍ପର୍କିତ କ୍ଷେତ୍ର ରହିଛି। ଅମୃତ ଷ୍ଟେସନ ଯୋଜନାରେ ଶ୍ରୀ ମୋଦି 6 ପୁନଃ ବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। 2 ରେଳ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଦେଶର ଭିତ୍ତିଭୂମି ସୁଦୃଢ଼ୀକରଣ, ସଶକ୍ତ ଯୋଗାଯୋଗ ଏବଂ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦିଗରେ ସରକାରଙ୍କ ଅଙ୍ଗୀକାର ବଦ୍ଧତାକୁ ପ୍ରତିପାଦନ କରୁଛି। କୋଲକାତାକୁ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆସାମର ସିଲଚରଠାରେ 23,550 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସିଲଚରର ଅମ୍ବିକାପୁରଠାରେ 3 ପ୍ରକଳ୍ପର ଭୂମିପୂଜନ କରିଥିବାବେଳେ ଶ୍ରୀ ମୋଦି କରିମଗଞ୍ଜ ଜିଲ୍ଲାର ପତରକାଣ୍ଡିଠାରେ ଏକ ନୂତନ କୃଷି ମହାବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆସାମରେ କୃଷି ଶିକ୍ଷା ଏବଂ ଗବେଷଣାର ଇକୋସିଷ୍ଟମକୁ ଏହି ପ୍ରତିଷ୍ଠାନ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଜାଳେଣୀ ଗ୍ୟାସ୍ ବହନ କରିଥିବା 2 ଜାହାଜ ଆଜି ସକାଳେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରି ଭାରତ ଅଭିମୁଖେ ଯାତ୍ରା କରୁଛି ବୋଲି ବନ୍ଦର ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିହ୍ନା କହିଛନ୍ତି ଭାରତୀୟ ଜାହାଜ ଶିବାଲି ଏବଂ ନନ୍ଦାଦେବୀ 92,700 ମେଟ୍ରିକ୍ ଟନ୍ ଜାଳେଣୀ ଗ୍ୟାସ୍ ବହନ କରୁଛନ୍ତି। ଜାହାଜ 2 ଆସନ୍ତା 16 ଏବଂ 17 ତାରିଖରେ ଭାରତର ମୁନ୍ଦ୍ରା ଏବଂ କାନ୍ଦଲା ବନ୍ଦରରେ ପହଞ୍ଚିବାର ଆଶା କରାଯାଉଛି ବୋଲି ସେ କହିଛନ୍ତି। ଦେଶରେ ଯଥେଷ୍ଟ ପରିମାଣର ପେଟ୍ରୋଲ, ଡିଜେଲ, ଜାଳେଣୀ ଗ୍ୟାସ୍ ଏବଂ ଅଶୋଧିତ ତୈଳ ମହଜୁଦ ଅଛି। ଜନସାଧାରଣ ଭୟଭୀତ ହୋଇ ଜାଳେଣୀ ଗ୍ୟାସ୍ ବୁକିଂ କରିବାର କୌଣସି ଆବଶ୍ୟକ ନାହିଁ ବୋଲି ବିଭାଗୀୟ ଯୁଗ୍ମ ସଚିବ ସୁଜାତା ଶର୍ମା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ବାଣିଜ୍ୟିକ ସିଲିଣ୍ଡରଗୁଡ଼ିକ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଗ୍ୟାସ୍ ଯୋଗାଣରେ କଳାବଜାରୀକୁ ରୋକିବା ପାଇଁ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ସହରାଞ୍ଚଳରେ ଗୋଟିଏ ଗ୍ୟାସ୍ ବୁକିଂର 25 ପରେ ଏବଂ ଗ୍ରାମାଞ୍ଚଳରେ 45 ପରେ ଗ୍ୟାସ୍ ବୁକିଂ କରାଯାଇପାରିବ ବୋଲି ସେ କହିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ପରିସ୍ଥିତି ଆରମ୍ଭ ହେବା ଦିନଠାରୁ ଆଜି ସୁଦ୍ଧା ପ୍ରାୟ 1,72,000 ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ଇନ୍ଦୁ କହୁଛି, ଆଜିର ପରିସ୍ଥିତିରେ ସଶସ୍ତ୍ର ସଂଘର୍ଷ ଚଳାଇବାକୁ ହେବ ନାହିଁ। ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଅନ୍ୟ ସାଥୀମାନଙ୍କ ସହ ମୁଁ ସରେଣ୍ଡର କରିଛି। ତୁମମାନଙ୍କ ସରେଣ୍ଡର ପାଇଁ ପୂର୍ବ ବ୍ୟୁରୋ ସଚିବ ନିଖିଲ ଅନେକବାର ଅପିଲ୍ କରିବା ପରେ ବି ତୁମେମାନେ ନ କରିବାରୁ ଆଉ ଥରେ ମୁଁ ରାଜ୍ୟ କମିଟି ତରଫରୁ କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲକୁ ବିଶେଷ ଅନୁରୋଧ କରୁଛି, ଆଉ ଲେଟ୍ ନ କରି ମାର୍ଚ୍ଚ 31 ସୁଦ୍ଧା ସରେଣ୍ଡର କରନ୍ତୁ। ବିକାଶ ଦାଦା ସହ ଆମ ସମସ୍ତଙ୍କର ଏଇ ମତ, ନଚେତ୍ ଏ ଡେଟ୍ ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। କମ୍ରେଡ୍ ଦେବଜୀ ସଂଗ୍ରାମ ଦାଦା ସରେଣ୍ଡର କରିବା ପରେ ସିଆର୍ବିର ପ୍ରାୟ ସବୁ CCM ଶେଷ ହୋଇଗଲେଣି। ବିକାଶ ଦାଦା ସହ BBMର ସବୁ ସାଥୀମାନେ ସରେଣ୍ଡର କରିବା ପରେ ଓଡ଼ିଶାର ନେତୃତ୍ୱ ଓ ସବୁ ଡିଭିଜନ ଖାଲି ହୋଇଗଲାଣି, କେବଳ ତୁମେମାନେ ବାକି ଅଛ। ପରିସ୍ଥିତି ପ୍ରକାର ଚିନ୍ତା ନକରି ଆଦର୍ଶଗତ ଭାବେ ଜିଦି ଧରି ଲଢ଼ିଲେ ନୁକସାନ ହେବ, ସିନା ଫାଇଦା କିଛି ହେବନି। ତେଣୁ ତୁମମାନଙ୍କୁ ମୋର ବିଶେଷ ଅନୁରୋଧ, ତୁମେମାନେ ଶୀଘ୍ର ଆସି ସରେଣ୍ଡର କଲେ ଆମେମାନେ ମିଶି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା। ସରେଣ୍ଡର ପାଇଁ ଓଡ଼ିଶା ପୋଲିସ ସବୁ ପ୍ରକାର ସହଯୋଗ କରିବ। ମୋର ଏଇ ମୋବାଇଲ ନମ୍ବର 9437643839ରେ ଫୋନ୍ କରନ୍ତୁ, ମୁଁ ଆସି ତୁମମାନଙ୍କୁ ନେଇଯିବି, ନଚେତ୍ କୌଣସି ସାମ୍ବାଦିକ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ଦେଶର ସେବା ରପ୍ତାନୀ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ବୋଲି ସରକାର କହିଛନ୍ତି। ଚଳିତ ଆର୍ଥିକ ବର୍ଷ ଏପ୍ରିଲରୁ ଜାନୁଆରୀ ମଧ୍ୟରେ ସେବା ରପ୍ତାନୀ 348 ଆମେରିକୀୟ ଡଲାରରୁ ଅଧିକ ହୋଇଛି। ଏ କ୍ଷେତ୍ରରେ 10% ଅଭିବୃଦ୍ଧି ଘଟିଥିବା ଜଣାପଡ଼ିଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ବଜେଟ୍ ଉପରେ ଆଲୋକପାତ କରି ସରକାର କହିଛନ୍ତି, ସେବା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରଗୁଡ଼ିକ ସହ କୃତ୍ରିମ ବୁଦ୍ଧିମତା ଆଧାରିତ ଦକ୍ଷତା ବିକାଶ ତଥା ବାଣିଜ୍ୟ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ନେଇ ହୋଇଥିବା ଚୁକ୍ତି ଦ୍ୱାରା ଦେଶର ସେବା ରପ୍ତାନୀ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। 2047 ସୁଦ୍ଧା ବୈଶ୍ୱିକ ସେବା ବାଣିଜ୍ୟ କ୍ଷେତ୍ରରେ ଭାରତର ଅଂଶ 10% ବୃଦ୍ଧି କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ପଞ୍ଜାବକୁ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୋଗା ଜିଲ୍ଲା ଅନ୍ତର୍ଗତ କିଲି ଚେହଲାନ ଗ୍ରାମଠାରେ ବଦଲାଓ ରାଲିକୁ ସମ୍ବୋଧନ କରି ଶ୍ରୀ ଶାହା ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ, ନିଶା, ଧର୍ମାନ୍ତରୀକରଣ, ଦୁର୍ନୀତି ଏବଂ ଚାଷୀଙ୍କ ଦୁର୍ଗତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ 2 ବର୍ଷ ମଧ୍ୟରେ ନିଶାମୁକ୍ତ ପଞ୍ଜାବ ଗଠନ କରିବା ଲକ୍ଷ୍ୟ ନେଇ ପଦକ୍ଷେପ ଗ୍ରହଣ କରିବ। ଧର୍ମାନ୍ତରୀକରଣକୁ ଆଇନଗତ ଭାବରେ ପ୍ରତିହତ କରିବା ଲକ୍ଷ୍ୟରେ ଏକ ନୂତନ ଆଇନ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।
ପଞ୍ଜାବ କୋ ନଶେ ସେ ମୁକ୍ତ କରାନା ହେ ତୋ ଡବଲ ଇଞ୍ଜିନ କି ଭାରତୀୟ ଜନତା ପାର୍ଟି କି ସରକାର। ପଞ୍ଜାବ ପୁରା କର୍ଜ, ଡ୍ରଗ, ଧର୍ମ ପରିବର୍ତ୍ତନ, ଭ୍ରଷ୍ଟାଚାର ଔର ଗ୍ୟାଙ୍ଗଷ୍ଟର କେ ଆତଙ୍କ ସେ ଆଜ ପଞ୍ଜାବ ତବାହ ହୋ। ଏକ ମୌକା ଭାରତୀୟ ଜନତା ପାର୍ଟି କୋ ଦେକର ଦେଖିଏ ହମ ପଞ୍ଜାବ ମେ ପରିବର୍ତ୍ତନ ଲାଏଙ୍ଗେ।
ଝାଡ଼ଖଣ୍ଡର ଲଟେହାର ଜିଲ୍ଲାରେ ପୁଲିସ 2 ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ପ୍ରତିବନ୍ଧିତ ସଂଗଠନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓଇଷ୍ଟର ଜୋନାଲ କମାଣ୍ଡର ଏବଂ ଅନ୍ୟ ଜଣକ ସବ୍ ଜୋନାଲ କମାଣ୍ଡର ବୋଲି ପୁଲିସ କହିଛି। ଗୁଇନ୍ଦା ସୂଚନା ଆଧାରରେ ତଲାସୀ ଅଭିଯାନ ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ମିଳିତ ଭାବେ ସେମାନଙ୍କ ଉପରେ 12,00,000 ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବ୍ୟାଙ୍କକ୍ରେ ଚାଲିଥିବା ବିଶ୍ୱ ବକ୍ସିଂ ଫ୍ୟୁଚର କପ୍ରେ ଭାରତର 5 ଜଣ ଖେଳାଳି ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲରେ ଭାରତର ଜୟଶ୍ରୀ ଦେବୀ, ଚନ୍ଦ୍ରିକା ପୂଜାରୀ, ଗୁଞ୍ଜନ ଅମ୍ବେକର ମିତେଇ ଏବଂ ରାଧାମଣି ଲଙ୍ଗଜାମ୍ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହାଇଦ୍ରାବାଦଠାରେ ଏହି ମ୍ୟାଚ୍ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ସେମିଫାଇନାଲ ପର୍ଯ୍ୟାୟରେ ଭାରତ ଇଟାଲୀକୁ 1-0 ପରାସ୍ତ କରି ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ପାରା ଗ୍ରାଣ୍ଡ ପ୍ରି 2026 ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ମେଡାଲ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି। ଭାରତୀୟ ପ୍ରତିଯୋଗୀ 75 ସ୍ୱର୍ଣ୍ଣ, 69 ରୌପ୍ୟ ଏବଂ 64 କାଂସ୍ୟ ପଦକ ସହ ମୋଟ 208 ପଦକ ହାସଲ କରିଛନ୍ତି। କୋଲକାତାଠାରେ ପ୍ରାୟ 18,680 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ। କହିଲେ, ବାଣିଜ୍ୟ, ଶିଳ୍ପ ତଥା ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରିବାରେ ଏହା ହେବ ଗୁରୁତ୍ୱପୂର୍ଣ୍ଣ। ଜାଳେଣୀ ଗ୍ୟାସ୍ ବହନ କରିଥିବା 2 ଭାରତୀୟ ଜାହାଜ ଅତିକ୍ରମ କରିଛି ଇରାନ୍ର ହର୍ମୁଜ୍ ପ୍ରଣାଳୀ।
ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଟାଇଟଲ୍ ହାସଲ ପାଇଁ ଆଉ ଅଳ୍ପ ସମୟ ପରେ ଭାରତ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।